ఆశ్రయ స్థలం. మనం श्रीमद्भागवत तृतीय स्कंद एक सप्तम अध्याय एक अध्याय शिष्य को सुनती हूँ विक्रम ग्रह पुनरायण गोविंद प्रश्न तेनाली तृतीय स्कंद रु जो कथा हो द्वितीय स्कंद प्रथम स्कंद सुत गोस्वामी स्वर्णकार प्रश्न उत्तर दवा देवा समय परीक्षित एवं सुखदेव कथा को उद्धार कर द्वितीय स्कंद उद्धार कर परीक्षित महाराज जो विभिन्न प्रश्न पचार सृष्टि सम्बन्धी प्रश्न से प्रश्न उत्तर में सुखदेव गोस्वामी एक मित्र मित्र एवं विद्रोह संवाद उद्धार कर प्रथम जिते विद्र महाभारत युद्ध आरंभ पूर्वर से हस्तिनापुर त्याग कर तीर्थ भ्रमण में जाते पैंतीस वर्ष काल तीर्थ भ्रमण करते समय से खबर पाइले जे भगवान आराधन ना महाभारत युद्ध कौर मैंने मृत्युवरण कर पांडव मैंने बर्तमान राजत्व कर तेणु से यही भाव खबर पाई से वृंदावन उद्धव को दर्शन कर उद्धव को भेट पाई उद्धव को से विभिन्न प्रकार प्रश्न पचार भगवान विषय वेदमान विषय कौरमान विषय यही भाव में समस्त प्रश्न पचार उद्धव को तेणु प्रथम चारोटी अध्याय विदुर उद्धव संवाद उद्धव विभिन्न प्रश्न पर सब उत्तर प्रदान कर तेणु अंतिम से कहते विशेष भाव उद्धव भगवान जो वृंदावन लीला मथुरा लीला एवं द्वारका लीला ये सब लीला को संक्षेप में जहाँ आम दशम स्कंद पढ़ा श्रवण करवा से सब भागवत तृतीय स्कंद ये चार अध्याय संक्षेप में उद्धव वर्णना कर तेणु उद्धव से भगवान लीला विषय से वर्णना करने समय से मतलब कहले भगवान ये धरधाम त्याग करीत्यधाम को एवं जीवा समय से तुम कथा स्मरण करते विद्रोह को कथा से स्मरण करते कथा उद्धव कहले विद्रोह कह तेणु विद्रोह जो जानले भगवान जो धरधाम त्याग कर कथा मन पकई मन रखी मन स्मरण करता शुणी से कृत्य कृत्य होगले आनंद अधीर होगले तेणु से उद्धव प्रश्न पचारे कि आप जो भगवान आप जो कथा कही उद्धव बयस कम तेणु से कहले कि भगवान जो आप कथा कही धर्म समय ज्ञान प्रदान कर ज्ञान मत कर उद्धव कहले जे भगवान निर्देश कर मैत्र मुनि एवं मुझे दुई जन जाक भगवान ठूँ भागवत श्रवण करु तेणु भगवान निर्देश देखते मैत्र मुनि को से आपन को ये सब ज्ञान प्रदान करेंगे तेणु उद्धव जाश्रम स्वामी जा विदुर मैत्र मुनि सन्धान जाम हरिद्वार मैत्र मुनि सन्धान पाई सब विभिन्न प्रश्न पचार पंचम अध्याय विभिन्न प्रश्न सब पचारे मैत्र मुनि सब प्रश्न उत्तर दौरान ये प्रश्न उत्तर ये भाव चली चतुर्थ स्कंद पर्यंत चल तेणु मैत्र मुनि से आमर अष्टम अध्याय वर्णना कर मैत्र मुनि होती परंपरार आसमें आम सुखदेव गोस्वामी जो परंपरार आसुच्च भगवान प्रथम ज्ञान दे ब्रह्मा को ब्रह्मा ज्ञान दे नारद को नारद ज्ञान दे व्यास को व्यास ज्ञान दे सुखदेव गोस्वामी को सुखदेव गोस्वामी सुत गोस्वामी ये परंपरार आई भाव में मैत्र परंपरा अच्छे जो सी भगवान सम्मान कर अंतिम जो भगवान से भगवान सम्मान कर पूर्व सी परंपरा गुरु शिष्य परंपर श्रवण ସେ ହେଉଛି ଭଗବାନ ଶଙ୍କର୍ଷଣ ଦେବ। ଏହି ଅଷ୍ଟମ ଅଧ୍ୟାୟ ବର୍ଣ୍ଣନା କରାଯିବ। ଶଙ୍କର୍ଷଣ ଦେବ ସବୁବେଳେ ଭଗବାନଙ୍କର ଗୁଣଗାନ କରୁଛନ୍ତି। ଯେଉଁ ଏହି ବୌଦ୍ଧିକ ବ୍ରହ୍ମାଣ୍ଡକୁ ସେ ତାଙ୍କର ଯେଉଁ 1000 କଣା ରହିଛି, ଗୋଟିଏ କଣାରେ ଏଇ ସମସ୍ତ ଯେଉଁ ବିଶ୍ୱ ବ୍ରହ୍ମାଣ୍ଡ ହେଉଛି 400 କୋଟି ମାଇଲ ଆର ଆୟତନ, କିନ୍ତୁ ତଥାପି ତାଙ୍କର ଗୋଟିଏ କଣାରେ ସୋରିଷ ଭଳି ସେ ରହିଛନ୍ତି ଏହି ବୌଦ୍ଧିକ ଜାଗା। ଏବଂ ଭଗବାନ ସବୁବେଳେ ସଂରକ୍ଷଣ ଦେବ ଏହି ଭଗବାନ କୃଷ୍ଣଙ୍କ ଲୀଳାକୁ ସବୁବେଳେ ତାଙ୍କର 1000 ମଧ୍ୟରେ ଗାନ କରୁଛନ୍ତି। ଏ ଦ୍ୱିତୀୟ ସ୍କନ୍ଦ ସପ୍ତମ ଅଧ୍ୟାୟରେ ବ୍ରହ୍ମା ତଥା ନାରଦ କହିଛନ୍ତି ଯେ ଭଗବାନ ଅନନ୍ତଦେବ ଗାୟନ ଗୁଣନ ବିଶେଷତା ମହାଦେବ ଶେଷ ଗୁଣାଦି ସମ୍ପତି ନାଶପାୟ। ଏ ନାରଦ ଭଗବାନଙ୍କର ଗୁଣ ଯେଉଁ ରହିଛି, ଭଗବାନଙ୍କର ଅବତାର ବିଷୟରେ ବର୍ଣ୍ଣନା କରୁଛନ୍ତି ବ୍ରହ୍ମା ନାରଦଙ୍କୁ ଦ୍ୱିତୀୟ ସ୍କନ୍ଦ ସପ୍ତମ ଅଧ୍ୟାୟରେ। ସେତେବେଳେ ସେ କହୁଛନ୍ତି ଯେ ନାଙ୍କ ପିଲା ମନ ଆସେ ହେ ନାରଦ, ମୁଁ ଭଗବାନଙ୍କର ଏଇଟା ତାଙ୍କର ଅନ୍ତ ମୁଁ ଜାଣିନି। ନାନ୍ତ ବିଧାମି ମହମି ବା ମୁନୈବ ଅଗ୍ରଜ ଆସେ, ତମେ ବି ଜାଣିନ। ତମର ଅଗ୍ରଜ ହେଉଛନ୍ତି 4 କୁମାର ଶିବଜୀ ମଧ୍ୟ ନାରଦଙ୍କର ଅଗ୍ରଜ, ଏମାନେ ମଧ୍ୟ ଜାଣିନାହାନ୍ତି। କାହିଁକି ନା ଭଗବାନଙ୍କର ଗୁଣ ଅନନ୍ତ ଗୁଣ, ଭଗବାନ ଗାୟନ ଗୁଣ ଦଶସ୍ଥାନ ଆଦିଦେବ ଆଦିଦେବ ଅନନ୍ତ ଦେବ ତାଙ୍କର 10 ଶତ ଅନନ ମାନେ 1000 ପାଖରେ ଭଗବାନଙ୍କୁ ଗୁଣ ଯେଉଁ ବାହାର କରୁଛନ୍ତି ଶେଷ ଗୁଣାଦି ସମ୍ପତି ନାଶକାର, ବର୍ତ୍ତମାନ ମଧ୍ୟ ସେ ଗୁଣ ଶେଷ ହେଉନାହିଁ। ସେ 4 ଗୁଣ ବାହାର ଚାଲିଛି। ତେଣୁ ସେଇଠି 4 କୁମାର ବ୍ରହ୍ମାଙ୍କର 4 ପ୍ରଥମ 4 ପୁତ୍ର ସନତ ସନାତନ ସନନ୍ଦନ ଏବଂ ସନତ କୁମାର ଏମାନେ ହିଁ ଶ୍ରବଣ କରିଥିଲେ। ତେଣୁ ସେଠି ଗୋଟେ ପରମ୍ପରା ଆସୁଛି, ଭାଗବତ ପରମ୍ପରା ଆସୁଛି। 4 କୁମାରଠାରୁ କିଏ ଶ୍ରବଣ କରିଥିଲେ? ସାଂଖ୍ୟାନ ଋଷି ଶ୍ରବଣ କରିଥିଲେ ତାଙ୍କର ଶିଷ୍ୟ, ଏବଂ ସାଂଖ୍ୟାନଠାରୁ ପରାଶର ମୁନି ଶ୍ରବଣ କରିଥିଲେ ଯିଏକି ବ୍ୟାସଙ୍କର ପିତା, ଏବଂ ବୃହସ୍ପତି ଯେ ଦେବତାମାନଙ୍କର ଗୁରୁ ବୃହସ୍ପତି ସେ ମଧ୍ୟ ଏହି ଦୁଇଜଣ ଶ୍ରବଣ କରିଥିଲେ। ତେଣୁ ଏହି ପରାଶର ମୁନିଠାରୁ ମୈତ୍ର ମୁନି ଶ୍ରବଣ କରିଛନ୍ତି। ତେଣୁ ଇଏ ଗୁରୁ ଶିଷ୍ୟ ପରମ୍ପରାରେ ଭାଗବତ ମାସୁ କାର୍ଯ୍ୟକୁ ଆସୁଛନ୍ତି। ତେଣୁ ବିଦୁର ମୈତ୍ରଙ୍କୁ ବିଭିନ୍ନ ପ୍ରଶ୍ନ ପଚାରୁଛନ୍ତି, ମୈତ୍ରମୁନି ମଧ୍ୟ ସେ ସେଗୁଡ଼ାକ ଉତ୍ତର ଦେଉଛନ୍ତି। ତେଣୁ ଏଠାରେ ସପ୍ତମ ଅଧ୍ୟାୟରେ ଯେ ବିଶ୍ୱ ଯେଉଁ ସୃଷ୍ଟି ବିଷୟରେ ପ୍ରଶ୍ନ ପଚାରିଛନ୍ତି, ବିଭିନ୍ନ ପ୍ରକାର ସୃଷ୍ଟି ହେଉଛି। ବୈଜ୍ଞାନିକମାନେ ପ୍ରକୃତରେ କହୁଛନ୍ତି କ'ଣ ନା ଏମିତି ସବୁ ମନୁଗମନ ହେଇଯାଇଛି। ମନୁଗମନ ଏକ ଗୋଟେ ୱାନ୍ ସେଲୁଡ଼ା ଜୀବ ଆସିଗଲା ଏଗୁଡ଼ିକ ସେମାନେ କହୁଛନ୍ତି, କିନ୍ତୁ ପ୍ରକୃତରେ ସବୁ ସୃଷ୍ଟି ଭଗବାନ ବ୍ରହ୍ମା ସବୁ ସୃଷ୍ଟି କରିଛନ୍ତି। ତେଣୁ ଏଠି କୁହାଯାଉଛି ଯେ ତୀର୍ଯ୍ୟମ ଚୌରାଶରତ ପ୍ରକାର ଜୀବ ପ୍ରଥମରୁ ସୃଷ୍ଟି ହେଇଛି। ଚୌରାଶରତ ପ୍ରକାର ଜୀବ ତୀର୍ଯ୍ୟମ ଯେଉଁମାନେ ମନୁଷ୍ୟତର ପ୍ରାଣୀ କରିଛନ୍ତି ସେମାନଙ୍କୁ ବ୍ରହ୍ମା ସୃଷ୍ଟି କରିଛନ୍ତି, ମନୁଷ୍ୟମାନଙ୍କୁ ସୃଷ୍ଟି କରିଛନ୍ତି, ଦେବତାମାନଙ୍କୁ ସୃଷ୍ଟି କରିଛନ୍ତି, ସରୀସୃପ ବୋଲେ ସର୍ପ ଇତ୍ୟାଦି ଇଏ ସୃଷ୍ଟି ଚାଲୁଛନ୍ତି, ସରୀସୃପ ପତତ୍ରିଣାମ 10 ଲକ୍ଷ ପ୍ରକାର ପକ୍ଷୀ ଅଛନ୍ତି, ପତତ୍ରିଣାମ ବଦ କୃପା କରି କୁହନ୍ତୁ ଏସବୁ ବିଷୟରେ ପ୍ରଶ୍ନ ପଚାରିଛନ୍ତି ପଚାରୁଛନ୍ତି। ଏବଂ ସ୍ୱର୍ଗ କେମିତି ସୃଷ୍ଟି ହେଉଛି, ବିଭିନ୍ନ ବିଭାଗ ସବୁ ସମ୍ବୁଦ୍ଧ, ଏବଂ 4 ପ୍ରକାର ଯେଉଁ ରହିଛନ୍ତି ଗର୍ଭାୟୁ କ'ଣ ଜରାୟୁଜ ସ୍ୱେଦଜ ଦଣ୍ଡଜ ଏବଂ ଉଦ୍ଭିଦ ଏହି 4 ପ୍ରକାର ଜୀବ ଅଛନ୍ତି। ତେଣୁ ଏମାନଙ୍କ ବିଷୟରେ କୁହନ୍ତୁ। ତେଣୁ ତାପରେ ନିଜର ପଚାରିଛନ୍ତି ମନ୍ତ୍ରମାନଙ୍କୁ ଯେ ଗୁଣାପ ତାର ଏହି ବିଶ୍ୱ ଏହି ବିଶ୍ୱରେ ରହିଛି ଭଗବାନ ଏହି ବିଶ୍ୱ ସୃଷ୍ଟି କରିଛନ୍ତି, ଆଗରେ ଭଗବାନ ବିଭିନ୍ନ ଅବତାର ଉପରେ ଆସୁଛନ୍ତି। ତେଣୁ ବିଶେଷ ଭାବରେ ଗୁଣ ଅବତାର ବୌଦ୍ଧିକ ଜଗତରେ ଯେଉଁ 3 ଗୁଣ ରହିଛି, ସତ୍ୱଗୁଣ ରଜଗୁଣ ଏବଂ ତମଗୁଣ, ଏହି ଗୁଣକୁ ଆଶ୍ରୟ କରି ଭଗବାନ ବିଭିନ୍ନ ଅବତାର ଉପରେ ଆସନ୍ତି। ସତ୍ୱଗୁଣକୁ ଆଶ୍ରୟ କରି ଭଗବାନ ବିଷ୍ଣୁ ଆସନ୍ତି, ରଜଗୁଣକୁ ଆଶ୍ରୟ କରି ଭଗବାନ ବ୍ରହ୍ମା ଆସନ୍ତି, ଏବଂ ତମଗୁଣକୁ ଆଶ୍ରୟ କରି ଭଗବାନ ଶିବଜୀ ଆସନ୍ତି। ଯଦିଓ ବିଷ୍ଣୁ ହେଉଛନ୍ତି ବିଷ୍ଣୁ ତତ୍ତ୍ୱ, ଏଠି ସ୍ୱୟଂ ଭଗବତ ତତ୍ତ୍ୱ, ଏବଂ ଶିବଜୀ ଯଦିଓ ବିଷ୍ଣୁ ତତ୍ତ୍ୱ, କିନ୍ତୁ ସେ ଯେହେତୁ ତମଗୁଣକୁ ଆଶ୍ରୟ କରି ଆସୁଛନ୍ତି ସେଥିପାଇଁ ସେ ବିଷ୍ଣୁ ତତ୍ତ୍ୱ ହେଇପାରିନି, ସେ ଶିବ ତତ୍ତ୍ୱ, ସେ ଗୋଟେ ସ୍ୱତନ୍ତ୍ର ତତ୍ତ୍ୱ। ଯେମିତି ବ୍ରହ୍ମସଂହିତାରେ କୁହାଯାଇଛି ଯେ ଯଥା କ୍ଷୀର କ୍ଷୀରମ ଯଥା ବିକାର ବିଶେଷ ଯୋଗା ସଂଜ୍ଞା ଜଗତି ହେତୁ ଯଶମ ଭୂତାମ ସମ୍ପ୍ରୀତି କାର୍ଯ୍ୟ ଗୋବିନ୍ଦ ମାନ ପୁରୁଷୋତ୍ତମ ଭଜା। ଭଗବାନ ଯେତେବେଳେ ଶିବ ରୂପରେ ଆସନ୍ତି, ଏ ପ୍ରଳୟ କାର୍ଯ୍ୟରେ ଶିବଜୀ ସାହାଯ୍ୟ କରନ୍ତି, ଏବଂ ସୃଷ୍ଟି ଯେଉଁ ସୃଜନା ଯେମିତି ହେଉଛି, ସେ ହେଉଛନ୍ତି ପ୍ରଥମ ସେ ପିତା ରୂପରେ ବୀଜକୁ ପ୍ରଦାନ କରନ୍ତି। ଏଇ ଯେଉଁ ଦୂତ ଯୋନି, ଯେଉଁ ମାତା ଯୋନି ଏବଂ ଲିଙ୍ଗ, ଏଇ ଦୁଇ ଜଣ ରହିଛନ୍ତି, ଏବଂ ଆମେ ଯେଉଁ ଜୀବ ସବୁ ଆସୁଛନ୍ତି, ସେଇ ଶିବଜୀଙ୍କର ମାଧ୍ୟମରେ ଏଇ ଭୂତ ପ୍ରକୃତିକୁ ହାସଲ କରି ଆମେ ଆସୁଛେ। ତେଣୁ ସେ ହେଉଛନ୍ତି ପିତା ଏବଂ ମାତା, ଏଇ ଶିବଜୀ ଏବଂ ପାର୍ବତୀ ବା ସତୀଦେବୀ, ଏମାନେ ହେଉଛନ୍ତି ପିତା ଏବଂ ମାତା। କାରଣ ସେ ପିତା ହମ ସେ ଜଗତୁ ମାତା ଧାତା ପିତାମ ବେଦ୍ୟମ ପବିତ୍ର ମଙ୍କାର ଲୋକ ସ୍ୱାମ ଭଗବତ୍ଗୀତା ନବମ ଅଧ୍ୟାୟରେ ଭଗବାନ କହିଛନ୍ତି ପିତା ହିସାବରେ ଶିବଜୀ ଯେତେବେଳେ ଭଗବାନ ଇଚ୍ଛଣ କରୁଛନ୍ତି ଭୂତ ପ୍ରକୃତିକୁ, ଭୂତ ପ୍ରକୃତି ସାମ୍ୟ ଅବସ୍ଥାରେ ଥିଲା, ତାପରେ ସେଥିରେ ଜାଗରଣ ଜାତ ହେଉଛି ଏବଂ ସେ ବିଭିନ୍ନ ପ୍ରକାର ତାର ପରିବର୍ତ୍ତନ ଆସୁଛି, ସବୁ ଜୀବମାନେ ସେଠି ଆଶ୍ରୟ ନେଉଛନ୍ତି, ତାପରେ ସେମାନେ ସବୁ ସୃଷ୍ଟି ହେଉଛନ୍ତି। ତେଣୁ ଶିବଜୀଙ୍କ ମାଧ୍ୟମରେ ସବୁ ଜୀବମାନେ ଆସୁଛନ୍ତି, କିନ୍ତୁ ଶିବଜୀ ହେଉଛନ୍ତି ପିତା, ଏବଂ ଏ ଭୂତ ପ୍ରକୃତି ବା ଦୁର୍ଗା ଦେବୀ ହେଉଛନ୍ତି ମାତା ବୋଲି ସେ ଆମକୁ ଜୀବନ ଦାନ କରୁଛନ୍ତି। ତେଣୁ ଶିବଜୀଙ୍କର ମୁଖ୍ୟ କାର୍ଯ୍ୟ ହେଉଛି ଯେ ଭୌତିକ ଜଗତରୁ ଧ୍ୱଂସ ହେବ, ସେତେବେଳେ ସେ ଧ୍ୱଂସକ୍ରିୟାରେ ସାହାଯ୍ୟ କରିବେ। ତାଙ୍କର ରହିଛି ନୃତ୍ୟ, କି ନୃତ୍ୟ ତାଣ୍ଡବ ନୃତ୍ୟ କରିବେ, ଯେତେବେଳେ ସେ ସମୟରେ ଭୌତିକ ଜଗତ ସବୁ ଧ୍ୱଂସ ହେଇଯିବ, ତାଣ୍ଡବ ନୃତ୍ୟ ନୃତ୍ୟ ମାଧ୍ୟମରେ ସେ ସବୁ ଧ୍ୱଂସ କରିପାରିବେ, ଶିବଜୀଙ୍କର ଏତେ ଶକ୍ତି ରହିଛି। ତେଣୁ ଶିବଜୀ ଯଦିଓ ବିଷ୍ଣୁ ତତ୍ତ୍ୱ, କିନ୍ତୁ ସେ ଯେହେତୁ ଗୁଣ ଅବତାର ତମଗୁଣଙ୍କର ଆଶ୍ରୟ ନେଇ ଆସନ୍ତି, ତେଣୁକରି ସେ ଏଇ ସେ ଆଉ ବିଷ୍ଣୁ ତତ୍ତ୍ୱ ରୂପରେ ରହନ୍ତି ନାହିଁ, ସେ ଶିବ ତତ୍ତ୍ୱ ଗୋଟେ ସ୍ୱତନ୍ତ୍ର। କିନ୍ତୁ ଯେଉଁ ରଜଗୁଣଙ୍କୁ ଆଶ୍ରୟ କରି ଯିଏ ଆସନ୍ତି ଯେ ବ୍ରହ୍ମା, ସେ ପ୍ରକୃତରେ ଜୀବ ତତ୍ତ୍ୱ, ଜଣେ ଜୀବ ଯଦି ଭାଗବତ ଚତୁର୍ଥ ସ୍କନ୍ଧରେ ଶିବଜୀ କଥା କହିଛନ୍ତି ପ୍ରତିଷ୍ଠାମାନଙ୍କୁ ଯେ ସ୍ୱଧର୍ମ ନିଷ୍ଠ ସତଧର୍ମ ବିପୁମା ବିରଞ୍ଜିତା ମେଟି ତଥା ପରଙ୍ଗୀ ମା ଅବ୍ୟାକୃତ ଭାଗବତ ପଦମ ଯଥା ବିବୁଧା ବୈଷ୍ଣବ ଯଥା ବିବୁଧା ପ୍ରାତେ। ଜଣେ ଯଦି ନିଜ ଧର୍ମକୁ ସ୍ୱଧର୍ମକୁ ବା ବର୍ଣ୍ଣାଶ୍ରମ ଧର୍ମକୁ ଏକଶହ ଜନ୍ମ ଧରିକି ପାଳନ କରିବ ଠିକ ଭାବରେ, ସ୍ୱଧର୍ମ ନିଷ୍ଠ ସତଧର୍ମ ବିପୁମା ଶହେ ଜନ୍ମ ଧରିକି ଯଦି ମନୁଷ୍ୟ ଜଣେ ଯିବ ଠିକ୍ ସ୍ୱଧର୍ମକୁ ପାଳନ କରିବେ, ତାହେଲେ ସେ ବିରଞ୍ଚିତା ମେଦି ପଦ ପରଙ୍ଗୀ ମା, ବିରଞ୍ଚିତା ମାନେ ବିଷ୍ଣୁ ବ୍ରହ୍ମା ପଦ ସେ ପ୍ରାପ୍ତ ହେବେ। ପରଜନ୍ମରେ ଶହେ ଜନ୍ମ ପରେ ଶହେ ଏକତମ ଜନ୍ମରେ ସେ ବ୍ରହ୍ମା ହେବେ। କିନ୍ତୁ ଯେଉଁ କଳ୍ପରେ ଯେଉଁ ସୃଷ୍ଟିରେ ଏଭଳି ଜୀବ ମିଳନ୍ତି ନାହିଁ, ଭଗବାନ ନିଜେ ବ୍ରହ୍ମା ରୂପରେ ଆସନ୍ତି। ତେଣୁ ବ୍ରହ୍ମା ସାଧାରଣତଃ ଜୀବ ତତ୍ତ୍ୱ, ତେଣୁ ସେ ଯେଉଁ ବ୍ରହ୍ମା ଆସନ୍ତି ସେ ସୃଷ୍ଟି କରନ୍ତି। ଭୌତିକ ଜଗତ ଯଦି ଭଗବାନ ମୂଳ ସୃଷ୍ଟିକାରକ ମୂଳ ସୃଷ୍ଟି କରନ୍ତି, କିନ୍ତୁ ତାପରେ ସେ ସେଇ ସୃଷ୍ଟିର ବିସ୍ତାର କରନ୍ତି ବ୍ରହ୍ମା, ତେଣୁ ବ୍ରହ୍ମାଙ୍କୁ ସୃଷ୍ଟିକର୍ତ୍ତା ବୋଲି କୁହାଯାଉଛି। ଏବଂ ଶିବଜୀ ହେଉଛନ୍ତି ଧ୍ୱଂସକର୍ତ୍ତା ଏବଂ ବିଷ୍ଣୁ ହେଉଛନ୍ତି ପାଳନକର୍ତ୍ତା, ବିଷ୍ଣୁ ହେଉଛନ୍ତି ବ୍ରହ୍ମା ହେଉଛନ୍ତି ରଜଗୁଣଙ୍କୁ ଆଶ୍ରୟ କରେ, ରଜଗୁଣରେ ସୃଷ୍ଟି ସବୁ ହୁଏ। ଏବଂ ବ୍ରହ୍ମା ଶିବଜୀ ଏବଂ ବିଷ୍ଣୁ ଯେଉଁ ଆସନ୍ତି, ବିଷ୍ଣୁ ହେଉଛନ୍ତି ସତ୍ୟଗୁଣକୁ ଆଶ୍ରୟ କରି ଆସନ୍ତି, ସେ ପାଳନ କରିଥାଏ। କିନ୍ତୁ ବ୍ରହ୍ମା ବିଷ୍ଣୁ ଶିବ ତାଙ୍କ ଭିତରେ ଗୋଟିଏ ତଫାତ ହେଉଛି କ'ଣ ନା, ବିଷ୍ଣୁ ତ ମୂଳ ଭଗବତ ତତ୍ତ୍ୱ, କିନ୍ତୁ ବିଷ୍ଣୁ ସତ୍ୟଗୁଣରେ ଆସେ, ସତ୍ୟଗୁଣ ଦ୍ୱାରା ତାଙ୍କର ଆଉ ସତ୍ୟଗୁଣର ପ୍ରଭାବ ତାଙ୍କ ଉପରେ ନଥାଏ। ଯେମିତି ପଦ୍ମ ଜଳରେ ଥିଲେ ମଧ୍ୟ ସେ ଜଳଠାରୁ ଜଳର ପ୍ରଭାବ ଜଳର ସ୍ପର୍ଶ କରନ୍ତି ନାହିଁ। ଆମର ଶିଶୁ ଗୌରବନ୍ଧୁ ସେ ମହାରାଜ କୁହନ୍ତି, ଯେମିତି ଫଟୋ ଆମେ ରଖୁଛେ, ଫଟୋରେ ଉପରେ କାଚ ରହୁଛି, ତଳେ କ୍ୟାଲେଣ୍ଡର ରହୁଛି ବା ଫଟୋ ରହୁଛି, କିନ୍ତୁ ସେ ଦୁଇଟି ଅଲଗା ଅଲଗା ତତ୍ତ୍ୱ ଭଳି ରହିଛନ୍ତି। ସେହିଭଳି ଭାବରେ ଯେଉଁ ବିଷ୍ଣୁ ଆସନ୍ତି, ସେ ସତ୍ୟଗୁଣର ତାଙ୍କ ଉପରେ ପ୍ରଭାବ ନଥାଏ। ଏ କଥା ଭାଗବତ ଚତୁର୍ଥ ସ୍କନ୍ଧ ଏକାଦଶ ଅଧ୍ୟାୟରେ ମଧ୍ୟ ବ୍ୟାସଦେବ କଥା କହୁଛନ୍ତି, ବା ସୁଖଦେବ ଗୋସ୍ୱାମୀ ସୁତ ଗୋସ୍ୱାମୀ କଥା କହିଛନ୍ତି ଯେ ଏତତ୍ ଈଶ୍ୱର ନିଶସ୍ୟ ପ୍ରକୃତି ସ୍ଥୋପିତକୁ ନେଇ ନ ଯୁଜ୍ୟତେ ତଦା ସଦାତ୍ମସ୍ତେ ଯଥା ବୁଦ୍ଧି ତଦାଶ୍ରୟ। ଭଗବାନ ଯେତେବେଳେ ଫେରୁଛନ୍ତି ମହାଭାରତ ଯୁଦ୍ଧ ପରେ ଦ୍ୱାରକାରୁ ସେ କରିଛନ୍ତି ଅଯୋଧ୍ୟା ହସ୍ତିନାପୁରରୁ ସେ କରିଛନ୍ତି ଦ୍ୱାରକାକୁ। ସେହି ସମୟରେ ତାଙ୍କର 16,000 108 ରାଣୀ ସବୁ ଏତେ ଅତ୍ୟନ୍ତ ସୁନ୍ଦରୀ ଗୋଟିଏ ଗୋଟିଏ ରାଣୀ ସବୁ ଲକ୍ଷ୍ମୀ ଭଳି କାମଦେବଙ୍କ ଭଳି ସମସ୍ତଙ୍କୁ ମୋହ କରିଦେବେ ଏତେ ତାଙ୍କ ସୌନ୍ଦର୍ଯ୍ୟ ରହିଛି। କିନ୍ତୁ ଭଗବାନ ତାଙ୍କର ରାଣୀମାନଙ୍କ ମହଲରେ ଯେତେବେଳେ ରହିଛନ୍ତି ସେ ତାଙ୍କର ଦ୍ୱାରା ମୋହିତ ହେଉନାହାନ୍ତି ବା ପ୍ରଭାବିତ ହେଉନାହାନ୍ତି। ଇଏ ହେଉଛି ଭଗବାନଙ୍କର ଗୁଣ ଏକ ଈଶ୍ୱରଣ ଶିଷ୍ୟ ଭଗବାନଙ୍କର ନିୟନ୍ତ୍ରଣକାରୀ ସେ ହେଉଛି ନିୟନ୍ତ୍ରଣକାରୀ ମାୟାଧୀଶ ମାୟାବଶ ଈଶ୍ୱରେ ଜୀବେ ଭେଦ ଭଗବାନ ହେଉଛନ୍ତି ମାୟାଧୀଶ ସେ ମାୟାର ଅଧୀନରେ ରହନ୍ତି ନାହିଁ କିନ୍ତୁ ଜୀବ ହେଉଛି ମାୟାର ବଶ ମାୟାର ଅଧୀନରେ ରହିଯାଆନ୍ତି। ଇଏ ହେଉଛି ଭଗବାନ ଏବଂ ଜୀବ ଭିତରେ ତଫା। ତେଣୁ ଭଗବାନ ଯିଏକି ତାଙ୍କର ଭଗବତା ଏଭଳି ଭାବରେ ଏକ ଈଶ୍ୱର ଶିଷ୍ୟ ପ୍ରକୃତି ସ୍ତୋପିତ ଗୁଣୀ ଏ ପ୍ରକୃତିରେ ରହିଲେ ମଧ୍ୟ ତାର ଯେଉଁ ସତ୍ୱ ରଜ ତମ ତିନୋଟି ଗୁଣରେ ରହିଲେ ମଧ୍ୟ ନ ଯୁଜ୍ୟତି ସେ ଗୁଣ ଦ୍ୱାରା ସେ ପ୍ରଭାବିତ ହୁଅନ୍ତି ନାହିଁ ବା ଗୁଣକୁ ଦ୍ୱାରା ସେ ଆସକ୍ତ ହୁଅନ୍ତି ନାହିଁ। ସଦା ଆତ୍ମସ୍ତ୍ରୀ ସବୁବେଳେ ଭଗବାନ ତାଙ୍କ ଯୋଗ ମାୟାରେ ତାଙ୍କ ଆତ୍ମାୟାରେ ସେ ଚିର ରହିଥାନ୍ତି ଏବଂ ସେହିଭଳି ଭାବରେ ମଧ୍ୟ ଯଥା ବୁଦ୍ଧି ତଦାସ ଭଗବାନଙ୍କ ଯେଉଁମାନେ ଭକ୍ତ ସେମାନେ ମଧ୍ୟ ସେହିଭଳି ସ୍ଥିତି ପ୍ରାପ୍ତ କରନ୍ତି। ତେଣୁ ଭଗବାନ ଭକ୍ତମାନେ ସେମାନେ ମାୟାର ସ୍ପର୍ଶ ତାଙ୍କ ପାଖରେ ମଧ୍ୟ ହୁଏ ନାହିଁ ସେ କଥା କୁହାଯାଇଛି ଭଗବତ୍ଗୀତା 14 ଅଧ୍ୟାୟରେ ମଧ୍ୟ ଭଗବାନ ସେ କଥା କହିଛନ୍ତି ଯେ ମାଂଚ ଯୋଗ୍ୟାରିଣ ଭକ୍ତି ଯୋଗ ହେଲେ ସେ ମୋତେ ସଗୁଣ ସମୁଦ୍ରୀ ତା ବ୍ରହ୍ମ ପୁରିଆ କଳ୍ପତେ ଯେଉଁମାନେ ଭଗବାନଙ୍କର ଅନ୍ୟ ଭାବରେ ଅବ୍ୟବିଚାର ଭାବରେ ଭଗବାନଙ୍କର ଭଜନ କରନ୍ତି ଶରଣ ନେଇଥାନ୍ତି ଭଗବାନ ସହ ଯୁକ୍ତ ହୋଇଥାନ୍ତି ସେମାନେ ଏହି ତ୍ରିଗୁଣର ବୃଦ୍ଧକୁ ଯାଆନ୍ତି ସଗୁଣ ସମୁଦ୍ରୀ ହେଇଥାନ୍ତି ବ୍ରହ୍ମ ପୁରିଆ ସମସ୍ତେ ସେ ଗୁଣର ଅତୀତକୁ ଯାଆନ୍ତି ସେମାନେ ତେଣୁ ସେମାନେ ବ୍ରହ୍ମଭୂତ ସ୍ତର ପ୍ରାପ୍ତ ହୁଅନ୍ତି ବ୍ରହ୍ମଭୂତ ସ୍ତରରେ ସେମାନେ ଥାନ୍ତି। ତେଣୁ ଏହିଭଳି ଭାବରେ ଯଦିଓ ବିଷ୍ଣୁ ସତ୍ୟଗୁଣକୁ ଆଶ୍ରୟ ଆସନ୍ତି କିନ୍ତୁ ସତ୍ୟଗୁଣର ପ୍ରଭାବ ତାଙ୍କର ନଥାଏ। ଥରେ ଭାଗବତ ଦଶମ ସ୍କନ୍ଧରେ ବର୍ଣ୍ଣନା କରାଯିବ ଅଧ୍ୟାୟରେ ଯେ ଥରେ ଗୋଟେ ଦେବତା ମୁନି ଏମାନେ ସବୁ ବସି ଆଲୋଚନା କରୁଥିଲେ ଯେ ଦେବତାମାନଙ୍କ ଭିତରେ ତିନି ଜଣ ଯେଉଁ ଶ୍ରେଷ୍ଠ ବ୍ରହ୍ମା ବିଷ୍ଣୁ ଏବଂ ଶିବଜୀ ତେଣୁ ତାଙ୍କ ଭିତରେ ମଧ୍ୟ କିଏ ଶ୍ରେଷ୍ଠ ଏ କଥା କେମିତି ନିର୍ଣ୍ଣୟ କରାଯିବ ତେଣୁ ସେମାନେ ବ୍ରହ୍ମାଙ୍କ ପୁତ୍ର ଭୃଗୁକୁ କହିଲେ ତାଙ୍କୁ ଦିଆଗଲା ଦାୟିତ୍ୱ ଦିଆଗଲା ସେ ନିର୍ଦ୍ଧାରଣ କରିବେ ପ୍ରକୃତରେ ତାଙ୍କ ଭିତରେ କିଏ ଶ୍ରେଷ୍ଠ। ତେଣୁ ଭୃଗୁମୁନି ଗଲେ ପ୍ରଥମେ ତାଙ୍କର ପିତା ବ୍ରହ୍ମାଙ୍କ ପାଖକୁ ଗଲେ ବ୍ରହ୍ମା ରଜଗୁଣର ଆଶ୍ରୟରେ ଅଛନ୍ତି ସେ ସୃଷ୍ଟି କରୁଛନ୍ତି ତେଣୁ ରଜଗୁଣର ପ୍ରଭାବ ବହୁତ ଭଗବତ୍ଗୀତା ଚତୁର୍ଦ୍ଦଶ ଅଧ୍ୟାୟରେ ସତ୍ୟଗୁଣ ରଜଗୁଣ ଏବଂ ତମଗୁଣର ପ୍ରଭାବ ବିଷୟରେ ବର୍ଣ୍ଣନା କରାଯାଇଛି। ରଜ ରାଗା ତୁଙ୍ଗା ବୁଦ୍ଧି ତୃଷ୍ଣା ସନ ସମଭବ ତନିମଦ୍ମାତି କୌନ୍ତେୟ ଏହିସବୁ ରଜଗୁଣର କାର୍ଯ୍ୟସ୍ୱରୂପ ରହିଛି ବିଶେଷ ଭାବରେ କାମ କ୍ରୋଧ ଇତ୍ୟାଦି କାମ ଏସେ କ୍ରୋଧ ଏସେ ରଜଗୁଣ ସମୁଦ୍ର ତୃତୀୟ ଅଧ୍ୟାୟରେ ଭଗବାନ ସେ କଥା କହିଛନ୍ତି। ଯାହା ହେଉ ବ୍ରହ୍ମାଙ୍କ ପାଖରେ ଯେତେ ଯାଇଛନ୍ତି ସତ୍ୟଲୋକ ବ୍ରହ୍ମଲୋକରେ ବ୍ରହ୍ମା ରହିଛନ୍ତି ସେଠି ଯାଇ ଲୋକମାନେ ଯେତେବେଳେ ପହଞ୍ଚିଲେ ତାଙ୍କ ପିତା ସେ ତାଙ୍କୁ ନମସ୍କାର କରିବା କଥା କିନ୍ତୁ ପରୀକ୍ଷା କରିବା ପାଇଁ ସେ କ'ଣ କଲେ ନା ତାଙ୍କୁ ନମସ୍କାର କଲେ ବ୍ରହ୍ମା ଯେତେବେଳେ ଦେଖିଲେ ନିଜର ପୁତ୍ର ପ୍ରଥମେ ଏମାନେ ସୃଷ୍ଟି କରିଥିଲେ ଏହି ସୃଷ୍ଟି ବିଷୟରେ ବର୍ଣ୍ଣନା କରାଯିବ ଆସିବ ତୃତୀୟ ସ୍କନ୍ଧରେ ଆସିବ ସେ ଭିତରେ ଭୃଗୁ ବଶିଷ୍ଠ ଦକ୍ଷ ଅତ୍ରି ମରିଚି ଅଙ୍ଗିରସ ପୁଲସ୍ଥ ପୁଲହ କ୍ରତୁ ଭୃଗୁ ବଶିଷ୍ଠ ଦକ୍ଷ ନାରଦ ତେବାଦ ଦଶମ ଏ ଦଶ ଜଣ ସୃଷ୍ଟି କରିଥିଲେ ବ୍ରହ୍ମା ପ୍ରଥମେ ମାନେ ଏମାନଙ୍କ ପରେ ଚାରି କୁମାର ଏବଂ ଶିବଜୀଙ୍କ ପରେ ଏ ଦଶ ଜଣ ସେ ସୃଷ୍ଟି କରିଥିଲେ ତେଣୁ ଭୃଗୁ ସେହିଭଳି ଭାବରେ ବହୁତ ଉନ୍ନତ ସ୍ତରର ସେ ତାଙ୍କର ପୁତ୍ର ଉନ୍ନତ ପୁତ୍ର ଜଣେ କିନ୍ତୁ ସେ ତାଙ୍କୁ ନମସ୍କାର କଲେ ଯେତେବେଳେ ବ୍ରହ୍ମାଙ୍କର ଦେଖିଲେ କ୍ରୋଧ ଆସିଗଲା ରଜଗୁଣର ପ୍ରଭାବ ରହିକି କ୍ରୋଧ ଆସିଗଲା କ୍ରୋଧ ଆସିଗଲା ଚକ୍ଷୁ ଲାଲ ପଡ଼ିଗଲା ଏବଂ ନିଜ କ୍ରୋଧକୁ ସେ ସମ୍ଭାଳିକି ରଖିଲେ କିନ୍ତୁ ଭୃଗୁମାନେ ଜାଣିପାରିଲେ ଯେ ପ୍ରକୃତରେ ପିତାଙ୍କର କ୍ରୋଧ ଆସିଯାଇଛି କାରଣ ପିତା ପରୀକ୍ଷା କରୁଛନ୍ତି ତାଙ୍କୁ ନମସ୍କାର କରିବି ତେଣୁ ଯାହା ହେଉ ସେ ଚାଲିଗଲେ ସେ ବ୍ରହ୍ମା କିଛି କହିଲେନି କିନ୍ତୁ କ୍ରୋଧ ଆସିଗଲା ତାଙ୍କର ଚକ୍ଷୁ ଲାଲ ହୋଇଗଲା ଏଥିରୁ ସେ ଜାଣିପାରିଲେ ଯେ ସେ କ୍ରୋଧ ତାଙ୍କର ଆସିଯାଇଛି। ତାପରେ ସେ ଗଲେ ଶିବଜୀ କହିବ ଶିବଜୀ ତାଙ୍କର ଭାଇ ହେବେ। ତେଣୁ ଶିବଜୀ ଦେଖିଲେ ଭାଇ ଆସୁଛନ୍ତି, ଭୃଗୁମୁନି ଆସୁଛନ୍ତି, ତେଣୁ ତାଙ୍କୁ ପାଛ କିଣିବା ପାଇଁ ଚାହିଁ ଚାହିଁଲେ କୈଳାସ ପର୍ବତରେ ଅଛନ୍ତି, ଗୋଟେ ବଟ ବୃକ୍ଷରେ ରହିଛନ୍ତି। ଗୋଟେ ଯେଉଁ ବଟ ବୃକ୍ଷର ଯେଉଁ ବିସ୍ତାର ହେଉଛି 100 ଡଜନ, ଏତେ ବିରାଟ ବଟ ବୃକ୍ଷ, କିନ୍ତୁ ଗୋଟିଏ ପକ୍ଷୀର ବସା ନାହିଁ, ନିର୍ଦ୍ଧ ଆପ ଗଠିତ ଗୋଟିଏ ପକ୍ଷୀର ମଧ୍ୟ ବସା ସେଠି ନାହିଁ ଏବଂ ତାପ ବର୍ଜିତ। ଏଇ ଯେଉଁ ତ୍ରିତାପ ରହିଛି ଉଦ୍ୟ ଜଗତରେ, ସେଠି ସେ ତ୍ରିତାପ ସେଇଟା ସେ ସ୍ଥାନ ମୁକ୍ତ। ଶିବଜୀ ଏଭଳି ଭାବରେ ଶିବଟ ପୃଥେ ମୂଳରେ ରହି ଭଗବାନଙ୍କର କଥା ସେଭଳି ପରିବେଷଣ କରିଥାନ୍ତି, ପାର୍ବତୀ ପାଖରେ ଥାନ୍ତି ଏବଂ ସେ ସବୁବେଳେ ଭଗବାନ କଥା ତାଙ୍କର ସବୁବେଳେ ଚାଲିଥାଏ ଶିବଜୀଙ୍କର। ତେଣୁ ଶିବଜୀ ଦେଖିଲେ ଯେତେବେଳେ ଭୃଗୁମୁନି ଆସୁଛନ୍ତି, ଭାଇ ଆସୁଛନ୍ତି, ତାଙ୍କୁ ପାଛଟି ନେବା ପାଇଁ ଚାଲିଗଲେ ଧାଇଁଗଲେ, କିନ୍ତୁ ଭୃଗୁମୁନି ପରୀକ୍ଷା କରିବେ ସେ ସେଥିରେ ଯଦି ପରୀକ୍ଷା କରେ ବ୍ରହ୍ମାଙ୍କ ପାଖରେ ପିତାଙ୍କ ପାଖରେ ସେ ମାନସିକ ଭାବରେ ପରୀକ୍ଷା କରେ, ବର୍ତ୍ତମାନ ବାର୍ଷିକ ପରୀକ୍ଷା ଆରମ୍ଭ ହେଲା, ଆଉ ଟିକେ କଡ଼ା ପରୀକ୍ଷା କରେ, କାରଣ ପ୍ରକୃତରେ ଶିବ ହେଉଛନ୍ତି ଆଉ ଟିକେ ଉନ୍ନତତର। ଚତୁର୍ଥ ସ୍କନ୍ଧରେ ସେଟା କହିଛନ୍ତି ପ୍ରଚେତାମାନଙ୍କୁ, ମୁଁ କହିଲି ସ୍ୱଧର୍ମନିଷ୍ଠ ସତଧର୍ମ ବିମା ବିରିଚିତା ବ୍ୟତୀତ ତଥା ପରଙ୍ଗିମା, ଯେଉଁମାନେ 100 ଜନ୍ମ ଧରିକିରି ସ୍ୱଧର୍ମ ପାଳନ କରିବେ ସେମାନେ ବିଷ୍ଣୁ ବ୍ରହ୍ମାଙ୍କର ପ୍ରାପ୍ତ ହେବେ, କିନ୍ତୁ ତାଙ୍କ ଠାରୁ ତତ ବରଂ ଆହୁରି ଉନ୍ନତ ଲୋକମାନେ ସ୍ତରର ସେମାନେ ଶିବଲୋକ ପ୍ରାପ୍ତ ହେବେ। ତେଣୁ ଶିବଜୀ କେତେ ଉନ୍ନତ ସ୍ତର ଏଥିରୁ ଆମେ ଜାଣିବା। ତେଣୁ ଭୃଗୁ ମଧ୍ୟ ପରୀକ୍ଷାକୁ ଟିକେ ଉନ୍ନତ ପରୀକ୍ଷା ଦେବେ, ହାଇସ୍କୁଲ ପରୀକ୍ଷା ହେଲା, ସେଟା ଗ୍ରାଜୁଏସନ୍ ପରୀକ୍ଷା ଆରମ୍ଭ ହେଲା, ଆଉ ଟିକେ ଉନ୍ନତ ପରୀକ୍ଷା ହେଲା। ତେଣୁ ସେ ବାର୍ଷିକ ପରୀକ୍ଷା କରେ, ତାଙ୍କୁ ବଚନରେ ତିରସ୍କାର କଲେ, ହେ ତମେ ତ ଦୂର ଲୋକ ଦୂର ଲୋକ, ତମେ ଅପବିତ୍ର, ତମେ ସବୁବେଳେ ଶ୍ମଶାନ ହେଉଛ, ଶ୍ମଶାନ ସବୁ ପାଉଁଶ ନିଜ ଦେହରେ ବଳି ହେଉଛ, ସ୍ନାନ ଇତ୍ୟାଦି କରୁନ, ଅପବିତ୍ର ଭାବରେ ରହିଛ, ତମେ ବ୍ରାହ୍ମଣ ଏଭଳି ଭାବରେ ବାର୍ଷିକ ତିରସ୍କାର କଲେ। ଶିବଜୀଙ୍କ ମଧ୍ୟ କୃତ ଶିବଜୀ ସାଙ୍ଗେ ସାଙ୍ଗେ ଶିବଜୀ ତ ତମ ଗୁଣର ରହିଛି, ତାଙ୍କ ପ୍ରଭାବ ଆସିଗଲା, କ୍ରୋଧ ଆସିଗଲା, ତେଣୁ ଶିବଜୀ ସାଙ୍ଗେ ସାଙ୍ଗେ ତ୍ରିଶୂଳ ଧରିକି ତାହେଲେ ହତ୍ୟା କଲେ, ଭାଇ ହେଲେ ହତ୍ୟା କଲେ, ଏତେ କ୍ରୋଧ କ୍ରୋଧର ପ୍ରଭାବରେ ଯେଉଁ ତମ ଯେଉଁ ସବୁବେଳେ ସବୁ ବିପରୀତ ବୁଦ୍ଧି ଆସିଯାଏ, କ୍ରୋଧ ତମ ଗୁଣର ବର୍ଣ୍ଣନା କରାଯାଇଛି, ସର୍ବଥା ବିପରୀତ ବୁଦ୍ଧି ସା ପ୍ରାର୍ଥ ତାମସ ଅଷ୍ଟଦଶ ଅଧ୍ୟାୟରେ ବୁଦ୍ଧି ବିଷୟରେ ବର୍ଣ୍ଣନା କରାଯାଇଛି, ସବୁବେଳେ ବିପରୀତ ବୁଦ୍ଧି ଆସୁଛି ତମ ଗୁଣ ପ୍ରାଧାନ୍ୟ ରହିଛି। ତେଣୁ ଶିବଜୀଙ୍କର ସେ ତମ ଗୁଣର ପ୍ରଭାବ ଆସିଗଲା, ବିପରୀତ ବୁଦ୍ଧି ଆସିଗଲା, ହତ୍ୟା କରିବା କରି ଚାଲିଗଲେ, କିନ୍ତୁ ଯାହା ହଉ ସେଠି ପାର୍ବତୀ ରହି ସେ ତାଙ୍କୁ ଯାହା ହଉ ତାଙ୍କୁ ତାଙ୍କୁ ପ୍ରଣାମ କରି ତାଙ୍କୁ ତାଙ୍କ କ୍ରୋଧ ଶାନ୍ତ କରାଇଲେ, ବହୁତ ବହୁତ କଷ୍ଟରେ ତାଙ୍କୁ କ୍ରୋଧରୁ ନିବୃତ୍ତ କରାଇଲେ। କିନ୍ତୁ ବର୍ତ୍ତମାନ ଭୃଗୁମୁନି ଯାହା କଥା ଆସି ମୃତ୍ୟୁବରଣ କରିଥାଏ, ଆଉ ପରୀକ୍ଷା କ'ଣ ହବ ସେଠି କ'ଣ ଯାଇ ମୁଁ କହିବି, ଯାହା ହଉ ସେ ଜୀବନ ପାଇକି ଆସିଲେ ପୁଣି ଗଲେ ବୈକୁଣ୍ଠ ଲୋକ ଗଲେ, ଭଗବାନ ସ୍ୱୟଂ କରିଛନ୍ତି ବୈକୁଣ୍ଠ ଲୋକରେ, ଭଗବାନ ବିଷ୍ଣୁ ସ୍ୱୟଂ କରିଛନ୍ତି, ପାଦ ପାଖରେ ଲକ୍ଷ୍ମୀଦେବୀ ପାଦ ସମ୍ମାନ କରୁଛନ୍ତି। ଅବଶ୍ୟ ବୈକୁଣ୍ଠ ଲୋକ କେହି ଯାଇପାରିବେନି, କିନ୍ତୁ ଭୃଗୁମୁନିଙ୍କର ସେତିକି ଶକ୍ତି ଥିଲା ଯେଉଁଥିପାଇଁ ସେ ବୈକୁଣ୍ଠ ଲୋକ ଯାଇପାରିଥିଲେ, ଏବଂ ସେଇଠି ଯାଇକିରି ଏଠି ଯେଉଁ ପରୀକ୍ଷା କରିବେ ଏ ପରୀକ୍ଷାକୁ ଆହୁରି ଉନ୍ନତ କରିବେ, ପୋଷ୍ଟଗ୍ରାଜୁଏସନ୍ ପରୀକ୍ଷା ଏମ୍ଏ ପରୀକ୍ଷା ହେବ। ତେଣୁ କାୟିକ ମାନେ ତାଙ୍କର ଭଗବାନଙ୍କର ବକ୍ଷଦେଶରେ ଗୋଟେ ପାଦାଘାତ, ଯେତେବେଳେ ଭଗବାନ ସ୍ୱୟଂ କରିଛନ୍ତି ସେ ଯେଉଁ ଅନନ୍ତ ଶଯ୍ୟା ରହିଛି, ଅନନ୍ତ ସର୍ପଙ୍କର ଶଯ୍ୟାରେ ସ୍ୱୟଂ କରିଛନ୍ତି, ପାଦରେ ପାଦ ପାଖରେ ଲକ୍ଷ୍ମୀ ବସିଛନ୍ତି, ସେହି ସମୟରେ ଯାଇକିରି ଭୃଗୁମୁନି ତାଙ୍କର ବକ୍ଷରେ ପଦାଘାତ ମାନେ ସବୁଠାରୁ ଶ୍ରେଷ୍ଠ ପରୀକ୍ଷା ଏଇଟା। କିନ୍ତୁ ଭଗବାନ ବିଷ୍ଣୁ ସିଏ ତାଙ୍କର କୌଣସି ପ୍ରତିକ୍ରିୟା ଆସୁନି, କୌଣସି କ୍ରୋଧ ଆସୁନି, ବରଂ ସେ ଠିଆ ହେଇକରି ବସ ଉଠି ପଡ଼ିଲେ, ଉଠି ପଡ଼ିକିରି ଲକ୍ଷ୍ମୀଦେବୀ ମଧ୍ୟ ଉଠି ପଡ଼ିଲେ, ଦୁଇଜଣ ଯାକ ଭୃଗୁମୁନିଙ୍କ ପାଦକୁ ତାଙ୍କୁ ପ୍ରଣାମ କରି ତାଙ୍କ ପାଦକୁ ଆଉଁସି ଦେଉଛନ୍ତି, କହୁଛନ୍ତି ଆମେ ଜାଣିପାରିଲୁନି ଆପଣ ଆସିଛନ୍ତି ବୋଲି ଆମକୁ ଖବର ଦେଇଥିଲେ, ଆମେ ଆପଣଙ୍କୁ ସ୍ୱାଗତ କରିଥାନ୍ତୁ, ଆମର ଭୁଲ ହେଇଗଲା, ଏହିଭଳି ଭାବେ ବିଭିନ୍ନ ପ୍ରକାର କ୍ଷମା ପ୍ରାର୍ଥନା କରିଛନ୍ତି ଭଗବାନ ତାଙ୍କ ପାଖରେ। ଭୃଗୁମୁନି କାନ୍ଦି ପକେଇଛନ୍ତି, ଚେତନ ଭାଗବତଙ୍କୁ ବର୍ଣ୍ଣନା କରାଯାଇଛି ଏଭଳି ବିଷୟ ଲୀଳାରେ, ଭାଗବତରେ ମଧ୍ୟ ଦଶମ ନବମ ଅଧ୍ୟାୟରେ ଅନ୍ତିମ 89 ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି। ତେଣୁ ଭୃଗୁମୁନି ଦେଖିଲେ ପ୍ରକୃତରେ ଇଏ ହେଉଛନ୍ତି ଭଗବାନ, খালি যদি একুটা থাকে কে গোটা মারলে সে গোটা থাকে কিন্তু লক্ষ্মীদেবী তাঁর পত্নী সেটি অনেক সামনে তাঁর পাখে অনেক কিন্তু সেই অবস্থায় মধ্যে ই যে পদাঘাত করছেন তাঁর কোণ প্রতিক্রিয়া আসে ক্রোধ আসে তেমন সে জানলে পবিত্র ই স্বয়ং ভগবান তাঁকর কোণ প্রকৃতির গুণ উপরে সে অপসূত নুহতি তেমন যাহা সেটু সে ফেরিলে ফেরিকি ভগবান সবুজ তাঁর পক্ষ দেশে সেই চিহ্নটি ধারণ করছেন সেই শিবোৎসব তাঁর নাম শিবোৎসব চিহ্ন অঙ্কিত বলে কুযায় ভগবান পক্ষ দেশে এই ব্রাহ্মণ পাদ চিহ্ন সে লক্ষ্য ধারণ করছেন ভগবান নীতি ভক্ত বৎসল তেমন যাহ সে ফেরিলে ভগবানী ফেরিলে সে সভাচার সভা রয়েছে সেই সভায় পৌঁছিকি এই সম্বাদ পরিবেশন কলে তাহলে প্রকৃতির এই সব ঘটনা কলে বিষ্ণু হচ্ছে প্রকৃত ভগবান এইভাবে ভাবলে সেটা সব দেবতা মানে মধ্যে মানে প্রকৃতির জানলে প্রকৃতি বিষ্ণু হচ্ছে ভগবান আর অন্য মানে সমস্ত তাঁর অধীনে সেই যে আমার কুযাইছি গুরুজন আমার অপরাধ ভগবান বিষ্ণুঙ্ সহিত ব্রহ্মা বা শিবজীকে সমান বা স্বতন্ত্র দূর্জা করা এই গোটে অপরাধ যত্র ভাগবত পুরাণ বর্ণনা করা যাইছি যে যস্তু নারায়ণ দেব ব্রহ্ম রুদ্রাদি দেবতে সমত্ব নিয়ে বিখ্যাত সব পাশ ভবেদ ভগত যে ভগবান নারায়ণ সহিত ব্রহ্মা বা শিব এমনকু সমান বিচার করেন সে পাশ নিশ্চিত ভাবে সে পাশ তেমন আমার ওড়শার এই পাশ ধর্ম চালছে যে ত্রিনাথ মেলা হচ্ছে গন্ধে কাটছে এবং ত্রিনাথ যাইকি মন্দির সব রয়েছে ত্রিনাথ মন্দির এক আসনে বসুন্তি ব্রহ্মা বিষ্ণু মহেশ্বর এমনকি এক আসনে বসুছেন এইসব পার্শ্বিক ধর্ম বিশেষ ভাবে পরিযুগরে সে পার্শ্বিক ধর্ম হব বলে সুগত গোস্বামী তাঁকর ভাগবত দশম স্কন্ধ একুশ অধ্যায়ে সেসব ভবিষ্যৎবাণী দিয়েছেন পরিযুগরে এইভাবে ভাবে লোকমানে জানিবে বেদ বিষয়ে জানিবে না প্রকৃত বেদর অর্থ বুঝিপারিবে না কারণ বিভিন্ন পাপ কার্য লিপ্ত রয়েছেন তেমন সে জাঁপারে না তেমন এই যে তিন গুণ অবতার বিষয়ে কুযাচ্ছে গুণাবতার বিশ্ব স্বর্গস্থিতি আশ্রয় এই স্বর্গ মানে সৃষ্টি করছেন রজগুণর অবতারে ব্রহ্মা সৃষ্টি করছেন স্থিতি বা পালন করছেন বিষ্ণু বা সত্যগুণর অবতার নিয়ে সে পালন করছেন এবং অব্যয় বা ধ্বংসক্রিয়া হচ্ছে শিবজি রমগণ আশ্রয় নেই এ ধ্বংসক্রিয়া করছেন কিন্তু আশ্রয় তত্ত্ব হচ্ছে অলগা এই ভাগবতরে দশটি বিষয় বর্ণনা করা যাই যা দ্বিতীয় স্কন্ধ দশম অধ্যায়ে কথা সুখদেব গোস্বামী কেছেন অত্র স্বর্গ নিসর্গস্থ স্থান পোষণ উদয় মন্বন্তর ঈশানকতা নিরোধ মুক্তি আশ্রয় এই দশটি বিষয় ভাগবতরে বর্ণনা করা যাই যেপা কি এই ভাগবত হচ্ছে মহাপুরাণ শ্রেষ্ঠ পুরাণ ভাগবত এই স্বর্গ কেমন সৃষ্টি হচ্ছে বিসর্গ তাকে কেমন বিস্তার করা যাচ্ছে স্থান কেউ কম সব অনেকে কেউ সব রোচান পোষণ ভগবান কেমন তাঁর ভক্তকে রক্ষা করতে উদয় মানে কর্মবাসনা মন্বন্তর বিভিন্ন ব্রহ্মাঙ্কর গোটে দিনে ব্রহ্মাঙ্কর গোটে দিনে চৌদ জন মন আসতে প্রতি মনুক সময় ছটি পরিবর্তন হুয়ে এ মন্বন্তর ভগবান মন্বন্তর অবতার উপরে আসতে এ বিষয়ে বর্ণনা করা যাই মন্বন্তর ঈশান কথা ভগবান এবং ভগবান ভক্তমান বংশ বিস্তার ইত্যাদি সে বর্ণনা করা যাই নিরোধ কে ভৌতিক জগৎ অন্তিমে ধ্বংস হচ্ছে চারি প্রকার প্রলয় বিষয়ে বর্ণনা করা যাই মুক্তি কেমিতি ভৌতিক জগতকে মুক্তি পাইবা সে বিষয়ে মধ্যে জ্ঞান দিয়েছে এবং অন্তিম তত্ত্ব হচ্ছে আশ্রয় তত্ত্ব হচ্ছে যে যা উপরে অন্য নটি যাক তত্ত্ব আশ্রয় করে রয়েছে তেমন দশম স্কন্ধে ভগবান বিলাস বর্ণনা করা হচ্ছে আশ্রয় তত্ত্ব আসব যা নটি তত্ত্ব রহলা নবানাম ইয়ে লক্ষণ দশমস বিশুদ্ধার্থম নবানাম ইয়ে লক্ষণ বর্ণনাটি মহাত্মান সূচনা অর্থনা এই যে নটি তত্ত্ব রয়েছে এই নটি তত্ত্ব ଭଗବାନଙ୍କର ଯେଉଁ ଆଶ୍ରୟ କରିଥିବା ପ୍ରତି ସମସ୍ତେ ନିର୍ଭର କରୁଛନ୍ତି। ତେଣୁ ନବାନା ଦଶମାସ ବିଶୁଦ୍ଧ ଆର୍ଥମ ଆଶ୍ରୟ କରିତ ହେଉଛି ବିଶୁଦ୍ଧ ବିଶୁଦ୍ଧ ଅର୍ଥ ବା ଦଶମାସ ବିଶୁଦ୍ଧ ଆର୍ଥମ ମାନେ ସବୁକିଛି ଆର୍ଥରି ଉପରେ ଆଶ୍ରୟ କରିଛନ୍ତି। ନବାନା ମାନେ ଲକ୍ଷଣ, ସେଇ ଆଶ୍ରୟ କରିତକୁ ଜାଣିବା ପାଇଁ ଏ ନଅଟି ଲକ୍ଷଣ ସବୁ ରହିଛି, ଭଗବାନ ବିଷୟରେ ଜାଣିବା ପାଇଁ ଏ ନଅଟି ବିଷୟ ରହିଛି। ଜାଣିଲେ ବର୍ଣ୍ଣନାତି ମହାତ୍ମା, ମହାତ୍ମାମାନେ ଏହିଭଳି ଭାବରେ ବର୍ଣ୍ଣନା କରନ୍ତି, ସୂଚନା ଅର୍ଥନା ଅଞ୍ଜସା, ଶ୍ରୁତି ଶାସ୍ତ୍ରମାନଙ୍କୁ ମଧ୍ୟ ସେଇଭଳି ଭାବରେ ବର୍ଣ୍ଣନା କରାଯାଇଛି। ତେଣୁ ବ୍ରହ୍ମା ବିଷ୍ଣୁ ଏବଂ ଶିବଜୀ ଯଦିଓ ଏ ଭୌତିକ ଜଗତରେ ଶ୍ରେଷ୍ଠ ଦେବତା, ତଥାପି ସମସ୍ତେ ଯାହାଙ୍କ ପାଖରେ ଆଶ୍ରୟ ନେଇଛନ୍ତି ସେ ହେଉଛନ୍ତି କୃଷ୍ଣ। ଏତେ ଚାନ୍ସ ପରାପୁଂସ କୃଷ୍ଣ ସୁ ଭଗବାନ ସ୍ୱୟଂ, କୃଷ୍ଣ ହେଉଛନ୍ତି ମୂଳ ଭଗବାନ, ସେ ହେଉଛନ୍ତି ଆଶ୍ରୟ ଦେବ। ତେଣୁ ସେମାନଙ୍କ ବିଷୟରେ ମଧ୍ୟ ବିଦୁର ପ୍ରଶ୍ନ ପଚାରୁଛନ୍ତି। ସୁଜତ ଶ୍ରୀନିବାସ ବ୍ୟାଚକ୍ଷୁ ଉଦାର ବିକ୍ରମ, କେମିତି ସେ ସୃଷ୍ଟି କରନ୍ତି ଶ୍ରୀନିବାସ ଭଗବାନ ଲକ୍ଷ୍ମୀଦେବଙ୍କୁ ତାଙ୍କ ଲକ୍ଷ୍ୟରେ ମଧ୍ୟ ସ୍ଥାନ ଦେଇଛନ୍ତି। ଯେତେବେଳେ ସମୁଦ୍ର ମନ୍ଥନ ହେଇଥିଲା, ସମୁଦ୍ର ମନ୍ଥନରେ ଯେତେବେଳେ ଲକ୍ଷ୍ମୀଦେବ ପ୍ରଥମେ ଆବିର୍ଭାବ ହେଇଥିଲେ, ନଟରେ କହିବା ତେଣୁ ଶ୍ରୀ ଲକ୍ଷ୍ମୀଦେବୀ ଯେତେବେଳେ ଆବିର୍ଭାବ ହେଇଥିଲେ, ଯେତେବେଳେ ଦେବତା ଅସୁରମାନେ ସମସ୍ତେ ଲକ୍ଷ୍ମୀଦେବୀଙ୍କର ସୌନ୍ଦର୍ଯ୍ୟ ମୋହିତ ହେଇକି ତାଙ୍କୁ ପାଇବା ପାଇଁ ରାଡ଼ାରେ ଖେଳିଥିଲେ, ତେଣୁ ସ୍ୱୟମ୍ବର ଗୋଟେ ହେଲା। ସ୍ୱୟମ୍ବରରେ ଲକ୍ଷ୍ମୀଦେବୀ ତାଙ୍କର ବରକୁ ନିର୍ଣ୍ଣୟ କରି ତାଙ୍କର ପ୍ରକୃତ ବର କିଏ, ତିନୋଟି ଶ୍ଳୋକରେ ଲକ୍ଷ୍ମୀଦେବୀ ଯେଉଁ ସ୍ତୁତି କରି ମାନେ ସେ ବର୍ଣ୍ଣନା କରିଛନ୍ତି, ତିନୋଟି ଶ୍ଳୋକରେ ପ୍ରକୃତ ଭଗବାନ କିଏ ଭଗବତାକୁ ସେ ପ୍ରତିପାଦିତ କରିଛନ୍ତି। ଭଗବତା ଅଷ୍ଟମ ଭାଗବତମ ଅଷ୍ଟମ ସ୍କନ୍ଦ ବର୍ଣ୍ଣନା କରାଯାଇଛି ଯେ ଅଷ୍ଟମ ସ୍କନ୍ଦ ଯେ ଯେଉଁମାନେ ସଂକ୍ଷେପରେ କହିବା ଯେ ନୂନ ତପୋଦସ୍ୟ ନ ମନୁ ନିର୍ଜୟ ଜ୍ଞାନ କ୍ୱଚିତ୍ ତଚ୍ଚ ନ ସଂଗବର୍ଜିତ କଶ୍ଚେ ମହାଦସ୍ୟ ନ କାମ ନିର୍ଜୟ ସ ଈଶ୍ୱର କି ପରତୋ ବିପାସ। ବହୁତ ବ୍ୟକ୍ତି ଅଛନ୍ତି ବହୁତ ତପସ୍ୟା କରୁଛନ୍ତି, ଯେମିତି ଦୁର୍ବାସା ଆଦି ବହୁତ ତପସ୍ୟା କରିଛନ୍ତି, କିନ୍ତୁ କ'ଣ ହେବ, ସେ କ୍ରୋଧକୁ ନିୟନ୍ତ୍ରଣ କରିପାରିନାହାନ୍ତି, ଦୁର୍ବାସା ବହୁତ କ୍ରୋଧି। ସେଇଭଳି ଜ୍ଞାନ ପ୍ରଚିତ ସେ ନ ସଂଗଠିତ ବହୁତ ଜ୍ଞାନୀ ବ୍ୟକ୍ତି ଅଛନ୍ତି, ଯେମିତି ଶୁକ୍ର ଶୁକ୍ରାଚାର୍ଯ୍ୟ ଇତ୍ୟାଦି, କିନ୍ତୁ ତଥାପି ତାଙ୍କର ସେ ସଂଗବର୍ଜିତ ସେ ଅସୁରମାନଙ୍କୁ ସେ ଜ୍ଞାନ ପ୍ରଦାନ କରୁଛନ୍ତି, ଅସୁରମାନଙ୍କୁ ସଙ୍ଗ ଦେଇଛନ୍ତି। ସେଭଳି ଭାବେ କଶ୍ଚିନ୍ ମହାଦସ୍ୟ ନ କାମ ନିର୍ଜୟ ବହୁତ ମହତ ବ୍ୟକ୍ତିମାନେ ଅଛନ୍ତି, ଯେମିତି ବ୍ରହ୍ମା ଯଦିଓ ସବୁଠାରୁ ଶ୍ରେଷ୍ଠ ବ୍ୟକ୍ତି ବ୍ରହ୍ମା, କିନ୍ତୁ ତଥାପି ସେ ନିଜ କାମକୁ କାମକୁ ନିଜ ଅଧୀନରେ ରଖିପାରିନାହାନ୍ତି। ଯେତେବେଳେ ସେ ସୃଷ୍ଟି କରୁଥିଲେ, ଯେତେବେଳେ ସରସ୍ୱତୀ ଦେବଙ୍କୁ ସୃଷ୍ଟି କଲେ ତାଙ୍କର କନ୍ୟା, ତାଙ୍କର ସୌନ୍ଦର୍ଯ୍ୟ ଦେଖି ସେ ତାଙ୍କ ପ୍ରତି କାମ ଦେଇକି ତାଙ୍କ ପ୍ରତି ଭାବିତ ହେଇଥିଲେ, ସେ କଥା ଲକ୍ଷ୍ମୀଦେବୀ କହୁଛନ୍ତି। ସ ଈଶ୍ୱର କି ପରତ ବିପାସନା, ସେ କି ଈଶ୍ୱର ଯିଏ ଅନ୍ୟ ଉପରେ ନିର୍ଭର କରୁଛନ୍ତି। ଏଠି ଇନ୍ଦ୍ରଙ୍କ କଥା ସେ ସ୍ମରଣ କରୁଛନ୍ତି, ଇନ୍ଦ୍ର ଯଦିଓ ତ୍ରିଲୋକରେ ସେ ହେଉଛନ୍ତି ଅଧୀଶ୍ୱର, ସବୁ ବିଷୟରେ ସେ ହେଉଛନ୍ତି ତାଙ୍କର ନିୟନ୍ତ୍ରଣକାରୀ, କିନ୍ତୁ ତଥାପି ଯେତେବେଳେ ଅସୁରମାନଙ୍କର ବଳ ବଢ଼ିଯାଉଛି ସେତେବେଳେ ତାଙ୍କୁ ପରାସ୍ତ କରିଦେଉଛନ୍ତି, ସେତେବେଳେ ସେ ଉପେନ୍ଦ୍ର ଭଗବାନ ବାମନଦେବଙ୍କ ଶରଣ ଯାଇଛନ୍ତି। ବାମନଦେବଙ୍କ ଦ୍ୱାରା ଶରଣ ଯାଇ ବାମନଦେବ ଛଳନା କରିକିରି ବଳିକଠାରୁ ସେ ପୁଣି ତିଲକୁ ଆଣି ତାଙ୍କୁ ପ୍ରଦାନ କରିଛନ୍ତି। ତେଣୁ ଏଇଭଳି ଭାବରେ ତିନୋଟି ଶ୍ଳୋକରେ ଲକ୍ଷ୍ମୀଦେବୀ ଯେତେବେଳେ ଭଗବତ ନିର୍ଣ୍ଣୟ କଲେ, ଅନ୍ତିମରେ ସମସ୍ତଙ୍କର କିଛି କିଛି ଦୋଷ ଦେଖିଲେ, କିନ୍ତୁ ଗୋଟିଏ ବ୍ୟକ୍ତି ଦେଖିଲେ ଯାହା ପାଇଁ କୌଣସି ଦୋଷ ବିବର୍ଜିତ, କିନ୍ତୁ ତାଙ୍କ ପାଖରେ ମଧ୍ୟ ସେ ଗୋଟେ ଦୋଷ ପ୍ରାପ୍ତ ହେଲେ କ'ଣ ନା ନ କାଙ୍କ୍ଷେଇ ମା, ଯଦିଓ ବିଷ୍ଣୁଙ୍କର ପାଖରେ କୌଣସି ଦୋଷ ନାହିଁ, କିନ୍ତୁ ତାଙ୍କର ଗୋଟିଏ ଦୋଷ ହେଉଛି ସେ ମୋତେ ଚାହୁଁନାହାନ୍ତି, ଲକ୍ଷ୍ମୀଦେବୀ ଚାହୁଁନାହାନ୍ତି, କିନ୍ତୁ ନ ଚାହିଁଲେ ମଧ୍ୟ ସେ ତାଙ୍କୁ ସେଇ ମାଳଟି ଅର୍ପଣ କଲେ, ତାଙ୍କୁ ସ୍ୱୟମ୍ବର ତାଙ୍କୁ ବର ରୂପରେ ତାଙ୍କୁ ଗ୍ରହଣ କଲେ। ତେଣୁ ସମସ୍ତଙ୍କ ସାମ୍ନାରେ ଏଇ ଯେଉଁ ଭାବରେ ଗ୍ରହଣ କଲେ, ତାପରେ ଅଲକ୍ଷ୍ୟରେ ଲକ୍ଷ୍ମୀଦେବୀ ଭଗବାନ ବକ୍ଷ ଦେଶରେ ରହିଛନ୍ତି। ଅଷ୍ଟମ ଛନ୍ଦ ଅଷ୍ଟମ ଅଧ୍ୟାୟ ବର୍ଣ୍ଣନା କରାଯାଇଛି, କୋଡ଼ିଏ ଏକୋଇଶ ବାଇଶ ଅଷ୍ଟମ ଛନ୍ଦ ଅଷ୍ଟମ ଅଧ୍ୟାୟ ଏଇ ସମୁଦ୍ର ମନ୍ତ୍ରୀ ବର୍ଣ୍ଣନା କରାଯାଇଛି। ଏବଂ ଲକ୍ଷ୍ମୀ ଦେବୀ ମଧ୍ୟ ବର୍ଣ୍ଣନା କରାଯାଇଛି ଯେ ଯେତେବେଳେ ସେ ରାସଲୀଳାରେ ସ୍ଥାନ ପାଇପାରିଲେ ନାହିଁ ସେଥିପାଇଁ ମଧ୍ୟ ସେ ବହୁତ ତପସ୍ୟା ବିଲମାନରେ ମଧ୍ୟ ଆଜି ମଧ୍ୟ ତପସ୍ୟା କରିଛନ୍ତି କେମିତି ସେ ରାସଲୀଳା ବୃନ୍ଦାବନ ରାସଲୀଳାରେ ସ୍ଥାନ ପାଇବେ। ତେଣୁ ଭଗବାନ ତାଙ୍କୁ କହିଲେ ତୁମେ କ'ଣ ଭର ଚାହୁଁଛ ନା ମୁଁ ରାସଲୀଳାରେ ସ୍ଥାନ ଗ୍ରହଣ ଅଂଶଗ୍ରହଣ କରିବା ପାଇଁ ଚାହୁଁଛି କିନ୍ତୁ ଭଗବାନ କହିଲେ ସେଇଟା ହେଇପାରିବେ ଆଉ କ'ଣ ଭର ମାଗୁଛି ମାଗ ତେଣୁ ଲକ୍ଷ୍ମୀ ଦେବୀ କହିଲେ ମୁଁ ଆପଣଙ୍କର ଲକ୍ଷ୍ୟ ଦେଶରେ ସୁବର୍ଣ୍ଣ ରେଖା ହିସାବରେ ରହିବେ ତେଣୁ ଭଗବାନ ସେଠାକୁ ସ୍ୱୀକାର କଲେ। ତେଣୁ ଭଗବାନଙ୍କର ଲକ୍ଷ୍ୟ ଦେଶରେ ଗୋଟେ ପଟେ ରହୁଛନ୍ତି ଆମର ଏ ଯେଉଁ ଭୃଗୁମୁନି ତାଙ୍କର ଚିହ୍ନ ରହିଛନ୍ତି ପାଦ ଚିହ୍ନ ରହିଛି ଏବଂ ଆଉ ଗୋଟେ ପକ୍ଷରେ ରୁମାବଳୀ ହିସାବରେ ଲକ୍ଷ୍ମୀ ଦେବୀ ରହୁଛନ୍ତି ଶ୍ରୀନିବାସ ଶ୍ରୀନିବାସ ଲକ୍ଷ୍ମୀ ଦେବୀ ଭଗବାନଙ୍କର ଲକ୍ଷ୍ୟ ଦେଶରେ ସ୍ଥାନ ପାଇଛନ୍ତି। ଜଣେ ଜାଣନ୍ତି ଭକ୍ତ ଭଗବାନଙ୍କୁ ଦର୍ଶନ କରନ୍ତି ପ୍ରଣାମୀ ଦର୍ଶନ କରନ୍ତି ଲକ୍ଷ୍ମୀ ଦେବୀ ତାଙ୍କ ପ୍ରତି କୃପା କରନ୍ତି ତାଙ୍କ ପକ୍ଷ ଦେଶରେ ରହିଛନ୍ତି ଲକ୍ଷ୍ମୀ ଦେବୀ ଶ୍ରୀନିବାସ ବୋଲି କୁହାଯାଉଛି ତେଣୁ ଲକ୍ଷ୍ମୀ ଦେବୀ ତାଙ୍କ ପ୍ରତି କୃପା କରନ୍ତି ତେଣୁ ତାଙ୍କର କୌଣସି ଦାରିଦ୍ର୍ୟତା ରହେ ନାହିଁ ଏବଂ ଭାଗବତ ବର୍ଣ୍ଣନା କରାଯାଇଛି। ତେଣୁ ସୁଜତ ଶ୍ରୀନିବାସ ବ୍ୟାଚକ୍ଷୁ ଉଦାର ବିକ୍ରମ ଭଗବାନଙ୍କର ଯେଉଁ ଉଦାର ବିକ୍ରମ ରହିଛି ଉଦାର ଲୀଳା ରହିଛି ଯେଉଁ ଭଗବାନଙ୍କ ଲୀଳା ଯେଉଁ ଅସମ୍ଭବ କାର୍ଯ୍ୟ ସବୁ ସେ ସମ୍ଭବ କରନ୍ତି ଅସମ୍ଭବକୁ ମଧ୍ୟ ସେ ସମ୍ଭବ କରିପାରନ୍ତି ଭଗବାନଙ୍କର ଏଭଳି ଲୀଳା ସବୁ ରହିଛି ଭଗବାନଙ୍କ ଲୀଳା ସେ ଉଦାର ଲୀଳାକୁ ଆପଣ ବ୍ୟାଚକ୍ଷୁ ଆପଣ ବର୍ଣ୍ଣନା କରନ୍ତି ଏଭଳି ଭାବେ ପ୍ରାର୍ଥନା କରୁଛନ୍ତି ବିଦୁର ଏଭଳି ଭାବେ ମୈତ୍ର ପ୍ରାର୍ଥନା କଲା ପରେ ମୈତ୍ର ପ୍ରଶ୍ନ ସବୁ ଉତ୍ତର ଦେବେ ତୃତୀୟ ସ୍କନ୍ଧ ଏବଂ ଚତୁର୍ଥ ସ୍କନ୍ଧ ଏ ଦୁଇଟିରେ ବିଦୁର ମୈତ୍ର ସମ୍ବାଦ ବର୍ଣ୍ଣନା କରାଯାଇଛି। ଜୟ ଶ୍ରୀ ଭାଗବତମ୍ କୀ ଜୟ ଶ୍ରୀ କୃପା ମହାରାଜ କୀ ଜୟ ଶ୍ରୀ ଗୁରୁଦେବ କୀ ଅନନ୍ତ କୋଟି ବୈଷ୍ଣବ କୀ ଦାୟ ଗୌରୀ ଆନନ୍ଦ
ଶ୍ରବଣ କରିବା ପାଇଁ ପ୍ରତାପ।